ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାରତର ସ୍ୱପ୍ନ ପୂରଣ ଲାଗି ନାଗରିକମାନଙ୍କୁ ଏକ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, କହିଲେ ପ୍ରଧାନମନ୍ତ୍ରୀ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ଏକତା ଦୌଡ଼ ଅନୁଷ୍ଠିତ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ସଂକଳ୍ପପତ୍ର ଜାରି କଲା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏବଂ ଅଷ୍ଟ୍ରେଲିଆ ଭାରତ ଦ୍ୱିତୀୟ ଟି20ରେ ଟସ୍ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଏକତ୍ରିତ ହୋଇ ଦେଶର ଉନ୍ନତି ଲାଗି ନିଜକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ସମସ୍ତଙ୍କୁ ଏକ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଏକତାନଗରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ପରଠାରୁ ସରକାର ନକ୍ସଲବାଦ ଏବଂ ଆତଙ୍କବାଦକୁ ଶେଷ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।
2014 के पहले देश के करीब 125 जिले माओवादी आतंक की चपेट में थे। आज ये संख्या केवल 11 बची है और उसमें भी सिर्फ 3 जिलों में ही नक्सलवाद अभी भी कुछ गंभीर रूप से हावी है। मैं भरोसा दिलाता हूँ, जब तक देश नक्सलवाद माओवाद उस आतंक से पूरी तरह मुक्त नहीं हो जाता, हम रुकने वाले नहीं है।
ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ ଅଞ୍ଚଳ ଏବଂ ଧର୍ମର ଲୋକଙ୍କୁ ବାନ୍ଧି ରଖିବା କ୍ଷେତ୍ରରେ ଭାଷାର ସର୍ବୋତ୍ତମ ମହତ୍ତ୍ୱ ରହିଛି। ଭାରତୀୟ ଭାଷାଗୁଡ଼ିକ ଏକତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ହମ୍ ହର ଭାରତୀୟ ଭାଷାକୁ ପ୍ରମୋଟ କର ରହେ ହମ୍ ଚାହତେ ହୈଁ କି ହିନ୍ଦୁସ୍ତାନ କେ ବଚ୍ଚେ ଅପନୀ ମାତୃଭାଷା ମେ ପଢାଇ କରେ। ଭାରତ କେ ଲୋକ ଦେଶ କି ଦୂସରୀ ଭାଷାଓକୁ ବି ଜାନେ। भाषाएं हमारी एकता की सूत्रधार बने और ये एक दिन का काम नहीं है, ये निरंतर चलने वाला काम है जिसकी जिम्मेदारी हम सबको मिलकर के उठानी है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଏକତା ନଗରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନର ନେତୃତ୍ୱ ନେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଦିବସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଏକତା ଦିବସ ଶପଥ ଗ୍ରହଣ କରିଛନ୍ତି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ପ୍ରଧାନମନ୍ତ୍ରୀ ସେଠାରେ ଚାଲିଥିବା ପରେଡ୍ ଦେଖୁଛନ୍ତି। ପରେଡରେ ବିଏସ୍ଏଫ୍, ସିଆର୍ପିଏଫ୍ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ବାହିନୀ ସାମିଲ ହୋଇଛନ୍ତି। ଗଣତନ୍ତ୍ର ଦିବସ ଭଳି ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସରେ ଆୟୋଜିତ ରାଷ୍ଟ୍ରୀୟ ଏକତା ପରେଡ୍ ସ୍ୱତନ୍ତ୍ର ହୋଇଛି। ଆଜିର ପରେଡରେ ବିଏସ୍ଏଫ୍ ମାର୍ଚିଂ ଦଳରେ ସ୍ୱତନ୍ତ୍ର ଭାବରେ ରାମପୁର ଏବଂ ମୁଧୋଲ ହାଉଣ୍ଡ ଭଳି ଭାରତୀୟ ପ୍ରଜାତିର କୁକୁର ସାମିଲ ହୋଇଛନ୍ତି। ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,
रन फॉर यूनिटी, कोटि कोटि भारतीयों का उत्साह, हम नए भारत की संकल्प शक्ति को साथ साथ महसूस कर रहे हैं। अभी यहाँ जो कार्यक्रम हुए, जो अद्भुत प्रस्तुति हुई, उनमें भी अतीत की परंपरा थी, वर्तमान का श्रम और शौर्य था और भविष्य की सिद्धि की झलक भी थी।
ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ବାର୍ତ୍ତା ରହିଛି ବିବିଧତା ମଧ୍ୟରେ ଏକତା। ଏହି ପ୍ରସଙ୍ଗକୁ ପ୍ରତିଫଳିତ କରିବା ଲାଗି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଏନ୍ଏସ୍ଜି ଓ ଏନ୍ଡିଆର୍ଏଫ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଉଛି। ପରେଡ୍ ପରେ ପ୍ରଧାନମନ୍ତ୍ରୀ ଆରମ୍ଭ 7.0ର ଶେଷ ପର୍ଯ୍ୟାୟରେ 100ତମ ଫାଉଣ୍ଡେସନ୍ କୋର୍ସର ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କରିବେ। ଏହାର ବିଷୟବସ୍ତୁ ରହିଛି ପ୍ରଶାସନର ପୁନଃକଳ୍ପନା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଅଟଳ ସଂକଳ୍ପ ଏବଂ ସ୍ୱାଧୀନ ଦୃଷ୍ଟିକୋଣ ଭାରତକୁ ଏକ କରିଥିଲା। ସେ କହିଛନ୍ତି, ରାଷ୍ଟ୍ର ନିର୍ମାଣ, ଗଡ଼ଜାତ ରାଜ୍ୟଗୁଡ଼ିକର ଏକୀକରଣ ଏବଂ ଜାତୀୟ ଏକତା ପ୍ରତି ସର୍ଦ୍ଦାର ପଟେଲଙ୍କ ପ୍ରତିବଦ୍ଧତା ଓ ନେତୃତ୍ୱ ସବୁଦିନ ଲାଗି ପିଢ଼ି ପରେ ପିଢ଼ି ଆଲୋକବର୍ତ୍ତିକା ହୋଇ ରହିବ। ଉପରାଷ୍ଟ୍ରପତି କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଦେଶପ୍ରେମ, ଶୃଙ୍ଖଳା ଏବଂ ଦୃଢ଼ ସଂକଳ୍ପର ଐତିହ୍ୟ ଭାରତର ପ୍ରଗତି ଏବଂ ସ୍ଥିରତାକୁ ମାର୍ଗଦର୍ଶନ କରି ଚାଲିଛି। ଜାତୀୟ ଏକତା ଦିବସ ପାଳନ ଅବସରରେ ମିଜୋରାମ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଏକତା ଦୌଡ଼ ଆୟୋଜନ କରାଯାଇଛି। ଆଇଜଲ୍ରେ ଅନୁଷ୍ଠିତ ଦୌଡ଼ରେ 400 ଜଣ ଅଂଶଗ୍ରହଣ କରିଥିଲେ। ମିଜୋରାମର ସମସ୍ତ ଜିଲ୍ଲାରେ ଏକକାଳୀନ ଏକତା ଦୌଡ଼ ଆୟୋଜନ ହୋଇଥିଲା। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି। ପୁଡୁଚେରୀର ବିଚ୍ ରୋଡ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଜ୍ୟପାଳ କେ କୈଳାସନାଥନ୍ ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗସ୍ୱାମୀ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜାତୀୟ ଏକତା ଶପଥପାଠ କରିଥିଲେ। ପୁଲିସ୍ କର୍ମଚାରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ମଣିପୁରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଇମ୍ଫାଲ୍ସ୍ଥିତ ପ୍ରଥମ ମଣିପୁର ରାଇଫଲ୍ସ ପରେଡ୍ ଗ୍ରାଉଣ୍ଡରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ଚତୁର୍ଥ ଇଣ୍ଡିଆ ରିଜର୍ଭ ବାଟାଲିୟନ୍ର କମାଣ୍ଡିଂ ଅଫିସର ପ୍ରଣେଶ ଅରମ୍ଭାଇଙ୍କ ନେତୃତ୍ୱରେ ମାର୍ଚ୍ଚପାଷ୍ଟର ନିରୀକ୍ଷଣ କରିଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡ଼ିଶାରେ ଏକତା ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକତା ଦୌଡ଼ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ମାଝି କହିଥିଲେ ଯେ ଏକତା, ଭାଇଚାରା ଏବଂ ଦେଶପ୍ରେମ ହେଉଛି ଏକ ବିକଶିତ ଭାରତର ସ୍ତମ୍ଭ। ସେ ବିବିଧତା ମଧ୍ୟରେ ଏକତାକୁ ଭାରତର ଆତ୍ମା ଏବଂ ଶକ୍ତି ଭାବରେ ବର୍ଷ୍ଣନା କରି କହିଥିଲେ, ଜାତି, ଧର୍ମ କିମ୍ବା ଭାଷା ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ହେଉଛନ୍ତି ଜଣେ ଜଣେ ଭାରତୀୟ।
ଏହି ଦୌଡ଼ରେ ଆପଣମାନଙ୍କର ପଦଚିହ୍ନ ଆମ ରାଜ୍ୟ ତଥା ଦେଶର ଭବିଷ୍ୟତର ଯାତ୍ରାକୁ ସୁଗମ କରିବ, ତତ୍ସହିତ ଏକ ସ୍ୱଚ୍ଛ, ସୁସ୍ଥ, ସଶକ୍ତ, ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନ ଆପଣମାନେ ସମସ୍ତେ ଆଗାମୀ ଦିନ ପାଇଁ ନେତୃତ୍ୱ ନେଉଛନ୍ତି। ସିପାହୀ ଭାବେ ଏକତାର ବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ ଓ ଦେଶ ସେବାରେ ନିଜକୁ ନିୟୋଜିତ କରନ୍ତୁ। ରନ୍ ଫର୍ ୟୁନିଟି ବା ଏକତା ଦୌଡ଼ର ଉଦ୍ଦେଶ୍ୟକୁ ସଫଳ କରନ୍ତୁ।
ତେଲେଙ୍ଗାନାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତେଲେଙ୍ଗାନା ଏବଂ ଏହାର ରାଜଧାନୀ ହାଇଦ୍ରାବାଦରେ ଏକତା ଦୌଡ଼ ଅନୁଷ୍ଠିତ ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଶନ ରେଡ୍ଡି ଓ ଅନ୍ୟାନ୍ୟ ସାଂସଦମାନେ ହାଇଦ୍ରାବାଦର ଗନ୍ ପାର୍କ ନିକଟରେ ଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ସେମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ମିଳିତ ସଂକଳ୍ପପତ୍ର ଜାରି କରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପିର ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏନ୍ଡିଏର ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସଂକଳ୍ପପତ୍ର ଉନ୍ମୋଚନ କରାଯାଇଛି। ସଂକଳ୍ପପତ୍ରରେ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଚାଷୀଙ୍କୁ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି। ବିହାର ଲୋକମାନଙ୍କୁ 1 କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ, 1 କୋଟି ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରିବା, କୃଷି ଭିତ୍ତିଭୂମି ପାଇଁ 1 ଲକ୍ଷ କୋଟି ଟଙ୍କା ନିବେଶ ଭଳି ନିର୍ବାଚନୀ ଘୋଷଣାପତ୍ରରେ ପ୍ରସଙ୍ଗ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆନ୍ତର୍ଜାତିକ ଆର୍ଯ୍ୟନ ସମ୍ମିଳନୀ 2025ରେ ଅଂଶଗ୍ରହଣ କରିବେ। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200ତମ ଜୟନ୍ତୀ ଏବଂ ଆର୍ଯ୍ୟ ସମାଜର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଜ୍ଞାନଜ୍ୟୋତି ପର୍ବର ଏକ ଅଂଶ ଭାବେ ଆର୍ଯ୍ୟନ ସମ୍ମିଳନୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ୍ ମେଲବୋର୍ଣ୍ଣଠାରେ ଆଜି ଆରମ୍ଭ ହୋଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 1 ଓଭରରେ କୌଣସି ୱିକେଟ୍ ନ ହରାଇ 1 ରନ୍ ସଂଗ୍ରହ କରିଛି। କାନବେରାର ମନୁକା ଓଭାଲ୍ଠାରେ ଅନୁଷ୍ଠିତ ପ୍ରଥମ T20 ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ପରେ ବାତିଲ ହୋଇଯାଇଥିଲା। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର ଦିନ ନଭୀ ମୁମ୍ବାଇସ୍ଥିତ ଡକ୍ଟର ଡିୱାଇ ପାଟିଲ ସ୍ୱୋର୍ଟ୍ସ ଏକାଡେମୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ 5 ୱିକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। 339 ରନ୍ର ପିଛା କରି ଭାରତ 9ଟି ବଲ୍ ବାକି ଥାଇ 5 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଜେମିମା 134 ବଲ୍ରେ ଅପରାଜିତ ରହି 127 ରନ୍ ସ୍କୋର କରିଥିବା ବେଳେ ହରମନପ୍ରୀତ କୌର 88 ବଲ୍ରେ 99 ରନ୍ କରିଥିଲେ। ଭାରତର ଜେମିମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତର ସ୍ୱପ୍ନ ପୂରଣ ଲାଗି ନାଗରିକମାନଙ୍କୁ ଏକ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ଏକତା ଦୌଡ଼ ଅନୁଷ୍ଠିତ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ସଂକଳ୍ପପତ୍ର ଜାରି କଲା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏବଂ ଅଷ୍ଟ୍ରେଲିଆ ଭାରତ ଦ୍ୱିତୀୟ T20ରେ ଟସ୍ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।